ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀଠାରେ ପଞ୍ଚମ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଦୁଇଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଜିଡିପି ଅଭିବୃଦ୍ଧି 7.2% ରହିବ କହିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର। ଡିଜିଟାଲ୍ ଭିତ୍ତିଭୂମିରେ ପୁଞ୍ଜିନିବେଶ ଭାରତୀୟ ଅର୍ଥନୀତିର ସହନଶୀଳ କ୍ଷମତାକୁ ସୁଦୃଢ଼ କରିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିଛନ୍ତି। 9 ବିଭାଗରେ 38 ଜଣ ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଜଳ ଉପଭୋକ୍ତା ସଂଘ ଏବଂ ନାଗରିକ ସମାଜ ଅନ୍ତର୍ଭୁକ୍ତ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଜଳଜୀବନ ମିଶନ ଅଧୀନରେ ସରକାର ଦେଶର 78% ଅଧିକ ଗ୍ରାମାଞ୍ଚଳର ପରିବାରକୁ ଟ୍ୟାପ୍ ଯୋଗେ ଜଳ ସଂଯୋଗ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି 2019 ଯେତେବେଳେ ଏହି ଅଭିଯାନ ଆରମ୍ଭ ହୋଇଥିଲା ସେତେବେଳେ ଗ୍ରାମାଞ୍ଚଳରେ ମାତ୍ର 17% ପରିବାରକୁ ବିଶୁଦ୍ଧ ଜଳ ମିଳୁଥିଲା। ଜଳଜୀବନ ମିଶନ ଯୋଗୁଁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନରେ ଯଥେଷ୍ଟ ଉନ୍ନତି ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ତେବେ ଦେଶରେ ଭୂତଳ ଜଳସ୍ଥିତି ହ୍ରାସ ପାଉଥିବା ନେଇ ରାଷ୍ଟ୍ରପତି ଚିନ୍ତାବ୍ୟକ୍ତ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ, ଉତ୍ତରପ୍ରଦେଶକୁ ଦ୍ୱିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀକୁ ମିଳିତ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ପ୍ରଶଂସାପତ୍ର, ଟ୍ରଫି ଓ କେତେକ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ମଧ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଶ୍ରୀ ମୋଦି ଗସ୍ତରେ ଯିବା ପୂର୍ବରୁ କହିଛନ୍ତି ବ୍ରିକ୍ସ ମଧ୍ୟରେ ଘନିଷ୍ଠ ସହଯୋଗକୁ ଭାରତ ଗୁରୁତ୍ୱ ପ୍ରଦାନ କରୁଛି। ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ସହଯୋଗ, ନିରନ୍ତର ଯୋଗାଣ ଶୃଙ୍ଖଳା ନିର୍ମାଣ, ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଆଦି ପ୍ରସଙ୍ଗରେ ଆଲୋଚନା ପର୍ଯ୍ୟାଲୋଚନା ପାଇଁ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଉଭା ହୋଇଛି। ଗତବର୍ଷ ନୂତନ ସଦସ୍ୟ ଦେଶମାନଙ୍କୁ ସାମିଲ କରିବା ପରେ ବ୍ରିକ୍ସର ଅନ୍ତର୍ଭୁକ୍ତିକରଣ ଏବଂ ବିଶ୍ୱର ବିକାଶ ସମ୍ପର୍କିତ ଲକ୍ଷ୍ୟ ଆହୁରି ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଜୁଲାଇରେ ମସ୍କୋରେ ଅନୁଷ୍ଠିତ ବାର୍ଷିକ ଶିଖର ସମ୍ମିଳନୀକୁ ଆଧାର କରି ଏହି ଗସ୍ତ ଭାରତ ଓ ରୁଷ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବ। କାଜାନ୍ଠାରେ ବ୍ରାଜିଲ, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଏହି 16ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେଉଛି। ସମ୍ମିଳନୀର ଚଳିତ ଥର ବିଷୟବସ୍ତୁ ରହିଛି ବିଶ୍ୱ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷୀୟବାଦର ସଶକ୍ତିକରଣ। ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଥିଲେ ଭାରତ ହେଉଛି ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ଏବଂ ପ୍ରଥମରୁ ବ୍ରିକ୍ସର ଆଭିମୁଖ୍ୟକୁ ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଭାରତରେ ନିବେଶ ଚାହିଦା ବୃଦ୍ଧି ପାଇବା ସହ ମୌଳିକ ଅର୍ଥ ପରିଚାଳନା ବ୍ୟବସ୍ଥା ସଠିକ୍ ଦିଗରେ ଗତି କରୁଥିବାରୁ ଅଭିବୃଦ୍ଧି ଅକ୍ଷୁର୍ଣ୍ଣ ରହିଛି। ରିଜର୍ଭ ବ୍ୟାଙ୍କର ମାସିକ ମୁଖପାତ୍ରରେ ଶ୍ରୀ ଦାସ କହିଛନ୍ତି 2024-25 ଆର୍ଥିକ ବର୍ଷ ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି 7.2% ରହିବ। ସେ କହିଛନ୍ତି ଦେଶରେ କୃଷି କ୍ଷେତ୍ର ପ୍ରତି ବଦଳୁଥିବା ଦୃଷ୍ଟିକୋଣ ଏବଂ ଗ୍ରାମାଞ୍ଚଳରେ ଘରୋଇ ବ୍ୟବହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଶ୍ରୀ ଦାସ କହିଛନ୍ତି ସେବା କ୍ଷେତ୍ରରେ ନିରନ୍ତର ଉନ୍ନତି ହେଉଥିବାରୁ ସହରାଞ୍ଚଳରେ ମଧ୍ୟ ଚାହିଦା ବୃଦ୍ଧି ପାଇଛି। ବଜେଟ୍ ଆକଳନ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ଖର୍ଚ୍ଚ ବୃଦ୍ଧି କରିବେ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଅନୁଯାୟୀ 2024-25 ମୁଦ୍ରାସ୍କୀତି 4.5% ରହିବା ନେଇ ଆକଳନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଚତୁର୍ଦ୍ଦଶ ସର୍ବଭାରତୀୟ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସମ୍ମିଳନୀ ଉଦ୍ଘାଟନ କରିବେ। ଗୁଜରାଟ ଗସ୍ତରେ ଥିବା ଶ୍ରୀ ଶାହା ଆନନ୍ଦଠାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର 60ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଅବସରରେ ଶ୍ରୀ ଶାହା ବୋର୍ଡର 3 ନୂଆ ପ୍ରକଳ୍ପକୁ ଉଦ୍ଘାଟନ କରିବେ। ପରେ ସେ ଗୁଜରାଟ ବିଧାନସଭାର ଡ୍ରାଫ୍ଟିଂ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେଇ ବିଧାୟକମାନଙ୍କୁ ସମ୍ବୋଧନ କରିବେ। 19 ବ୍ୟବଧାନ ପରେ ଚତୁର୍ଦ୍ଦଶ ସର୍ବଭାରତୀୟ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତର ବ୍ୟାଙ୍କିଂ ବ୍ୟବସ୍ଥା ସୁଦୃଢ଼ ରହିଛି। ସେ କହିଛନ୍ତି ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଅନାଦେୟ ଋଣ ହ୍ରାସ ପରିମାଣ ଏବଂ ପୁଞ୍ଜି ବିନିଯୋଗ ମଧ୍ୟରେ ସମାନ ଅନୁପାତ ରହିଛି। ପ୍ରମୁଖ ଶିଳ୍ପଗୁଡ଼ିକରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ଋଣ ପ୍ରଦାନ କରି ଅଭିବୃଦ୍ଧି ବଜାୟ ରଖିବା ଉପରେ ଶ୍ରୀମତୀ ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି। ଆମେରିକାର ନ୍ୟୁୟର୍କସ୍ଥିତ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଡିଜିଟାଲ୍ ଭିତ୍ତିଭୂମିରେ ପୁଞ୍ଜିନିବେଶ ଭାରତୀୟ ଅର୍ଥନୀତିର ସହନଶୀଳ କ୍ଷମତାକୁ ସୁଦୃଢ଼ କରିଛି। ଏହି ଅଧିବେଶନର ବିଷୟବସ୍ତୁ ରହିଛି ଏକ ଆହ୍ୱାନପୂର୍ଣ୍ଣ ଏବଂ ଅନିଶ୍ଚିତ ବିଶ୍ୱ ପରିବେଶ ମଧ୍ୟରେ ଭାରତର ଅର୍ଥନୈତିକ ସ୍ଥିରତା ଏବଂ ସମ୍ଭାବନା। ଏଥିରେ ଯୋଗଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତରେ ଡିଜିଟାଲ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଗୁଁ ଲକ୍ଷ ଲକ୍ଷ ନାଗରିକ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି। ସେ ଭାରତର ଭିତ୍ତିଭୂମି ନିର୍ମାଣ ଏବଂ ଭାରତମାଳା ଓ ସାଗରମାଳା ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଏହା କିପରି ସାରା ଭାରତରେ ଯୋଗାଯୋଗ ବ୍ୟବସ୍ଥାକୁ ଆଗକୁ ନେଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅର୍ଥମନ୍ତ୍ରୀ କହିଥିଲେ ବିଶ୍ୱରେ ଅସ୍ଥିର ପରିବେଶ ମଧ୍ୟରେ ଭାରତ ନିଜର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ କରିପାରିଛି ଏବଂ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଏକ ମଜବୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରୁଛି। ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆସନ୍ତା 5 ବର୍ଷ ମଧ୍ୟରେ ବିଶ୍ୱ ଅଭିବୃଦ୍ଧିରେ ଭାରତର ଅବଦାନ 200 ବେସିସ୍ ପଏଣ୍ଟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନିର୍ବାଚନ ଆୟୋଗ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା 20 ନଭେମ୍ବର 38 ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଚଳିତ ମାସ 29 ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି। ପ୍ରାର୍ଥୀମାନେ ଦିନ 11 ଅପରାହ୍ନ 3 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଅକ୍ଟୋବର 30 ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ 1 ନଭେମ୍ବର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ 13 ନଭେମ୍ବର ଅନୁଷ୍ଠିତ ହେବ। ଉଭୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ 23 ନଭେମ୍ବର ଭୋଟ୍ ଗଣତି ହେବ। ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ 25 ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଅକ୍ଟୋବର 25 ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀଠାରେ ଆଜିଠାରୁ 2-ଦିନିଆ ଜାତୀୟ ସ୍ତରୀୟ ଅମରାବତୀ ଡ୍ରୋନ୍ ଶିଖର ସମ୍ମିଳନୀ 2024 ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ। ଆନ୍ଧ୍ରପ୍ରଦେଶ ଡ୍ରୋନ୍ କର୍ପୋରେସନ ଦ୍ୱାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ପ୍ରାୟ 1000 ଅଧିକ ପ୍ରତିନିଧି ଏବଂ ପ୍ରଦର୍ଶନକାରୀ ଅଂଶଗ୍ରହଣ କରିବେ। କେରଳର ୱାୟନାଡ଼ ଲୋକସଭା ଆସନ ଏବଂ ଛେଲକାରା ଓ ପାଲକଡ଼ ବିଧାନସଭା ଆସନ ନିମନ୍ତେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଆସନ୍ତା ମାସ 13 ଏହି ଉପନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି ଆସନ୍ତାକାଲି ୱାୟନାଡ଼ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ସେ ଏକ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ଏନ୍ଡିଏର ପ୍ରାର୍ଥୀ ଭାବେ ନବ୍ୟା ହରିଦାସ ଏବଂ ଏଲ୍ଡିଏଫ୍ର ପ୍ରାର୍ଥୀ ଭାବେ ସତ୍ୟେନ୍ ମୁକରୀ ଆସନ୍ତା ଗୁରୁବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ। ସ୍ତନ କର୍କଟ ସଚେତନତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଏବଂ JIPMER ଅଙ୍କୋଲୋଜି ବିଭାଗର ମିଳିତ ସହଯୋଗରେ ପୁଡୁଚେରୀରେ ଏକ ମାରାଥନ ଅନୁଷ୍ଠିତ ହୋଇଛି। ସ୍ତନ କର୍କଟ ଏହାର ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପିଙ୍କ୍ ଅକ୍ଟୋବର ଉତ୍ସବର ଏକ ଅଂଶ ଭାବରେ ଏହା ଅନୁଷ୍ଠିତ ହୋଇଥିଲା। ଜିପ୍ମେର୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ଗୌତମ ରାୟ, ମେଡିକାଲ ଅଧୀକ୍ଷକ ଡକ୍ଟର ଏଲ୍ଏନ୍ ଦୋରାଇରାଜନ ଏବଂ ସହକାରୀ ଡିନ୍ ଡକ୍ଟର ରବି ଚିତୋରିଆ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ମାରାଥନରେ 150 ଅଧିକ ସ୍ୱାସ୍ଥ୍ୟକର୍ମୀ, ଛାତ୍ରଛାତ୍ରୀ ଏବଂ ସାମାଜିକ ସଂଗଠନର ସଦସ୍ୟମାନେ ଭାଗ ନେଇଥିଲେ। ପାଲେଷ୍ଟାଇନ୍ର ଜନସାଧାରଣଙ୍କ ପାଇଁ ଭାରତ ମାନବିକ ସହାୟତା ସ୍ୱରୂପ ଆଜି ପ୍ରଥମ ପର୍ଯ୍ୟାୟରେ 30 ଔଷଧ ଏବଂ ଖାଦ୍ୟ ସାମଗ୍ରୀ ପଠାଇଛି। ଜାତିସଂଘ ରିଲିଫ୍ ଏଜେନ୍ସି ଜରିଆରେ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ପାଇଁ ଏହି ସହାୟତା ପଠାଯାଇଥିବା ଜଣାପଡ଼ିଛି। ଭିଏତନାମ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟିର ସଦସ୍ୟ ଲୁଅଙ୍ଗ୍ କୁଅଙ୍ଗ୍ ଭିଏତନାମର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ 440 ସଦସ୍ୟ ସମର୍ଥନ କରିଥିଲେ। ନୂଆଦିଲ୍ଲୀଠାରେ 5ମ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି 2-ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଜିଡିପି ଅଭିବୃଦ୍ଧି 7.2% ରହିବ କହିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର। ଡିଜିଟାଲ୍ ଭିତ୍ତିଭୂମିରେ ପୁଞ୍ଜିନିବେଶ ଭାରତୀୟ ଅର୍ଥନୀତିର ସହନଶୀଳ କ୍ଷମତାକୁ ସୁଦୃଢ଼ କରିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ବିଜ୍ଞପ୍ତି ପ୍ରକାଶ।